ଲକ୍ଷଣ ଦେଖିଲଣି ସେଇ କେଉଟଟି ନାହାମଙ୍ଗରେ ବସି କିପରି ଝୁଳାଉଛି?
ଦେବ ତାକୁ ଡାକନ୍ତୁ।
ହେ ଧୀବର, ଏଣିକି ନାହା ଆଣେ। ମୁନିଗୁର ନାଉରୀକୁ ଡାକିଲେ ଶୁଣୁନାହିଁ କାହିଁକି?
ଧୀବର ଜାତି ପ୍ରାୟ ବଧିର ହୋଇଥାନ୍ତି।
ଧୀବର, ତୁ କ'ଣ ବଧିର କିରେ?
ବଧିର ନୁହେ ହେ ବୀର ଜାତି ରେ, ଓ ସେ ଧୀବର ଦେଖିଲି ପଥରେ ପଥର ବଳା ବାଲି ପଡ଼ି ଓ ଚରଣୁ ଆଶୁକାଉ ତୁଜେ ହେଲେ ବୁଡ଼ି ବହେଳା ବୃଦ୍ଧି ମୋତେ କୁଟୁମ୍ବ ବସାଇ ନ ଦେବି ନାରେ ମାର।
ଏଇ କଥା ତ ହଉ, ଦେ ପାଦ ଧୋଇ ଦେ।
ଧନ୍ୟ ଧନ୍ୟ ନାବି କତୁ ଧନ୍ୟ, ତୋର ପ୍ରଭୁ ରଘୁନାଥ ମଠ ଧନ୍ୟ। ଆହା ଭକ୍ତାଧୀନ କେଉଟ ମାଗିଲା କ୍ଷଣି ତାକୁ ପୟର ବଢ଼ାଇ ଦେଲ।
ବଢ଼ାଇ ଦେଲ ପୟର ହେ ଭାବ ଗ୍ରାହୀ ରଘୁବୀର ପୟର ଛାଳିତ କରି ବସନେ ପଚି ବ୍ରହ୍ମାର ଧୌ ତଜେ ପଦ ନହି କିଛି ଦେବୀ ଆଦ ନ ପାଇଛ ରଣାମୃତ ପାନ ତୁଇଛି ବିଜ୍ଞାନୀ କୈବର୍ତ୍ତ ଧଇଲା ବିଶ୍ରେପତି ତ ପାବନ ବାନା ରହିଲା।
ପ୍ରଭୁ ଏଥର ମୋ ନାଁ ଉପରକୁ ବିରାଜମାନ କରନ୍ତୁ।
ଚାଲନ୍ତୁ ମୁନିଗୁର, ଆସ ଭାଇ ଲକ୍ଷ୍ମଣ।
ଇନ୍ଦ୍ର ନୀଳମଣି ଗୃହରେ ଶୋଇଛି ଶୋଇ ସୁନା ଗୋରି ସୀତା ମେଘ ଫାଶ ଦିଆ ଘରେ ଲୋ ଗଙ୍ଗା ତ ବିଜୁଳି କେରେ ସହିତା